ମିଖା ଭବିଷ୍ୟତ ବକ୍ତାଙ୍କ ପୁସ୍ତକ ଏକ ପର୍ବ ଜିହୁଦା ଦେଶୀୟ ଯୋଥମ, ଆହସ୍ ଓ ହିଜକୀୟ ରାଜାମାନଙ୍କର ଅଧିକାର ସମୟରେ ମୋରିଷ୍ଟିୟ ମିଖାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। ସେ ସମରିଆ ଓ ଜିରୁସାଲମ ବିଷୟରେ ଏହି ଦର୍ଶନ ପାଇଲେ, ହେ ଗୋଷ୍ଠୀଗଣ, ତୁମ୍ଭେ ସମସ୍ତେ ଶୁଣ, ହେ ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତେ ମନୋଯୋଗ କର। ପ୍ରଭୁ ସଦାପ୍ରଭୁ ଆପଣା ପବିତ୍ର ମନ୍ଦିରରୁ ପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷୀ ହେଉନ୍ତୁ, କାରଣ ଦେଖ, ସଦାପ୍ରଭୁ ଆପଣା ସ୍ଥାନରୁ ବାହାରି ଆସୁଅଛନ୍ତି ଓ ସେ ଓହ୍ଲାଇ ଆସି ପୃଥିବୀର ଉଚ୍ଚସ୍ଥଳୀ ସକଳ ଉପରେ ଗମନ କରିବେ। ତହିଁରେ ଅଗ୍ନି ଆଗରେ ଯେପରି ମହମ ତରଳିଯାଏ ଓ ଗଡ଼ନ୍ତି ସ୍ଥାନରେ ଜଳ ଗଡ଼ିପଡ଼େ, ସେହିପରି ତାହାଙ୍କ ପଦତଳେ ପର୍ବତଗଣ ତରଳିଯିବେ ଓ ତଳଭୂମି ସକଳ ବିଦୀର୍ଣ୍ଣ ହେବ। କାରଣ ଯାକୁବର ଆଜ୍ଞା ଲଙ୍ଘନ ଓ ଇସ୍ରାଏଲ ବଂଶର ପାପ ସକାଶୁ ଏହିସବୁ ହେଉଅଛି। ଯାକୁବର ଆଜ୍ଞା ଲଙ୍ଘନ କ'ଣ? ତାହାକି ସମରିଆ ନୁହେଁ? ଓ ଜିହୁଦାର ଉଚ୍ଚସ୍ଥଳୀ ସକଳ କ'ଣ? ସେହିସବୁ କି ଜିରୁସାଲମ ନୁହେଁ? ଏଥିପାଇଁ ଆମ୍ଭେ ସମରିଆକୁ କ୍ଷେତ୍ରସ୍ଥ ଢିପି ଓ ଦ୍ରାକ୍ଷଲତା ରୋପଣର ସ୍ଥାନ ତୁଲ୍ୟ କରିବା। ଆଉ ଆମ୍ଭେ ତହିଁର ପ୍ରସ୍ତର ସକଳ ଉପତ୍ୟକାରେ ପକାଇ ତହିଁର ଭିତ୍ତିମୂଳ ଅନାବୃତ କରିବା। ପୁଣି ତାହାର ଖୋଦିତ ପ୍ରତିମା ସକଳ ଖଣ୍ଡ ଖଣ୍ଡ କରାଯିବ ଓ ତାହାର ବେତନ ସକଳ ଅଗ୍ନିରେ ଦଗ୍ଧ ହେବ। ଆଉ ଆମ୍ଭେ ତାହାର ଦେବତା ସକଳକୁ ଧ୍ୱଂସ କରିବା, କାରଣ ବେଶ୍ୟାର ବେତନ ଦ୍ୱାରା ସେ ତାହା ସଞ୍ଚୟ କରିଅଛି ଓ ତାହା ପୁନର୍ବାର ବେଶ୍ୟାର ବେତନ ହୋଇଯିବ। ଏଥିସକାଶୁ ଆମ୍ଭେ ବିଳାପ ଓ ହାହାକାର କରିବା, ଆମ୍ଭେ ଉଲ୍ଲଙ୍ଘ ହୋଇ ଖାଲି ପାଦରେ ବୁଲିବା, ଆମ୍ଭେ ଶୃଗାଳ ପରି ବିଳାପ କରିବା ଓ ଉଷ୍ଟ୍ରପକ୍ଷୀ ପରି ଶୋକ କରିବା, କାରଣ ତାହାର କ୍ଷତ ଅଚିକିତ୍ସ୍ୟ ଯେହେତୁ ତାହା ଜିହୁଦା ପର୍ଯ୍ୟନ୍ତ ଆସିଅଛି, ତାହା ଆମ୍ଭ ଲୋକମାନଙ୍କର ନଗର ଦ୍ୱାର ଜିରୁସାଲମ ପର୍ଯ୍ୟନ୍ତ ପହଞ୍ଚିଅଛି। ଗାଥ ନଗରରେ ଏ କଥା ଜଣାଓ ନାହିଁ, ଆଦୌ ରୋଦନ କରେ ନାହିଁ, ଏବଂ ବେଥଲିଓଫ୍ରା ନଗରର ଧୂଳିରେ ନିଜେ ଗଡ଼ିଅଛୁ। ହେ ସାଫିର ନିବାସିନୀ, ତୁମ୍ଭେ ଉଲ୍ଲଙ୍ଗ ଓ ଲଜ୍ଜିତ ହୋଇ ଚାଲିଯାଅ, ସାନନ ନିବାସିନୀ ବାହାର ହୋଇ ଆସିନାହିଁ। ବେଥସେଲର ବିଳାପ ତୁମ୍ଭମାନଙ୍କଠାରୁ ତାହାର ଅବଲମ୍ବନ ହରଣ କରିବ, କାରଣ ମାରତ ନିବାସିନୀ ଭାବିତା ହୋଇ ମଙ୍ଗଳର ଅପେକ୍ଷା କରଇ, ଯେହେତୁ ଜିରୁସାଲାମର ଦ୍ୱାର ପର୍ଯ୍ୟନ୍ତ ସଦାପ୍ରଭୁଙ୍କଠାରୁ ଅମଙ୍ଗଳ ଉପସ୍ଥିତ ହୋଇଅଛି। ହେ ଲାଖିସ୍ ନିବାସିନୀ, ତୁମ୍ଭେ ରଥରେ ଦ୍ରୁତଗାମୀ ଅଶ୍ପଯୋଚ, ସେ ସିଓନ କନ୍ୟା ପ୍ରତି ଆଦ୍ୟପାପ ସ୍ୱରୂପ ଥିଲା, କାରଣ ଇସ୍ରାଏଲର ଆଜ୍ଞା ଲଙ୍ଘନ ସକଳ ତୁମ୍ଭ ମଧ୍ୟରେ ଦେଖାଗଲା। ଏଥିପାଇଁ ତୁମ୍ଭେ ମୋରିସତ୍ ଗାତ୍କୁ ବିଦାୟକାଳୀନ ଦାନ ଦେବ, ଅକସିବର ଗୃହ ସକଳ ଇସ୍ରାଏଲର ରାଜାଗଣ ପ୍ରତି ପ୍ରବଞ୍ଚନାଜନକ ବସ୍ତୁ ତୁଲ୍ୟ ହେବ। ଆହୁରି ହେ ମାରେସା ଗ୍ରାମର ନିବାସିନୀ, ଯେ ତୁମ୍ଭକୁ ଅଧିକାର କରିବ ତାହାକୁ ଆମ୍ଭେ ତୁମ୍ଭ ନିକଟକୁ ଆଣିବା। ଇସ୍ରାଏଲର ମହାନ ନେତୃତ୍ୱକାରୀଗଣ ଅଦୁଲମ ଗୁମ୍ଫାକୁ ଯିବେ, ତୁମ୍ଭେ ଆପଣାର ଆହ୍ଲାଦଜନକ ସନ୍ତାନଗଣ ନିମନ୍ତେ ମସ୍ତକ ମୁଣ୍ଡନ କର ଓ କେଶ କାଟିପକାଅ, ଶାଗୁଣା ପରି ଆପଣାର କେଶ ଶୂନ୍ୟତା ବୃଦ୍ଧି କର, କାରଣ ସେମାନେ ତୁମ୍ଭ ନିକଟରୁ ନିର୍ବାସିତ ହୋଇଯାଇଅଛନ୍ତି।